आकाशवाणी संवाद पढ़ुछन्ति मलयरंजन मिश्र। नाइजेरिया, ब्राजिल एवं गुआना को आजिठारु छदिनिया गस्तरे जिबे प्रधानमंत्री। प्रधानमंत्री कहिछन्ति बोडोलैंडर विकाश पई केन्द्र सरकार प्रदान करिछन्ति 1500 कोटी टंकार स्वतंत्र पैकेज। महाराष्ट्र विधानसभा पई आज शेष होइछि घरु डाक माध्यमरे मतदान प्रक्रिया। लेबानन्रे एक जरूरीकालीन सहायता केन्द्र उपरे इस्राएलर आक्रमण जोगु 15 जणंकर मृत्यु एवं भारत दक्षिण आफ्रिका चारिटिका आंतर्जातिक टी20 क्रिकेट सीरीज को 3-1 रे अख्तियार कला भारत। प्रधानमंत्री नरेन्द्र मोदी आजिठारु 6 दिनिया नाइजेरिया, ब्राजिल एवं गुआना गस्तरे जिबे। गस्तर प्रथम पर्यायरे नाइजेरियारे पहुंचिबे। राष्ट्रपति बोला अहमद टिबुनुक आमंत्रण क्रमे प्रधानमंत्री श्री मोदी एही गस्तरे जाउछन्ति। गत 17 वर्ष मध्यरे भारतीय प्रधानमंत्रीको एहा हेउछि प्रथम नाइजेरिया गस्त। श्री मोदी दुई देश मध्यरे रणनैतिक भागीदारीर अग्रगति सम्पर्कले समीक्षा करिबा सहित द्विपक्षीय सम्पर्कको अधिक सशक्त करिबा लागि श्री टिनुबुङ्क सहित आलोचना करिबे। नाइजेरियारे बसोबास करुथिबा प्रवासी भारतीयंक सह श्री मोदी मत विनिमय करिबार कार्यक्रम रहिछि। भारत एवं नाइजेरिया मध्यरे गत 2007 मसीहारु आर्थिक शक्ति एवं प्रतिरक्षा क्षेत्रे द्विपाक्षिक सहयोग सुदृढ़ रहिछि। 200 रु ऊर्ध्व भारतीय कंपनी नाइजेरियार विभिन्न गुरुत्वपूर्ण क्षेत्र में 27 बिलियन डॉलर अधिक पुंजीनिवेश करिछन्ति। गस्तर द्वितीय पर्यायर प्रधानमंत्री श्री मोदी आसंता 18 और 19 तारीख में ब्राजिल गस्तर जिबे। ब्राजिल राष्ट्रपति लुइस इनासियो लुला डा सिल्वा द्वारा रियो डी जेनेरियो ठारे आयोजित होगा G20 शिखर सम्मेलन में श्री मोदी अंशग्रहण करिबे। एहाछडा प्रधानमंत्री श्री मोदी G20 सदस्य राष्ट्रगुडिकर नेतृवृंदों सहित मध्य विभिन्न गुरुत्वपूर्ण प्रसंगे आलोचना करिबार कार्यसूची रहिछि। एहि त्रिदेशीय गस्तर अंतिम पर्यायर प्रधानमंत्री आसंता 19 और 21 तारीख पर्यंत गुआना गस्तर जिबे। 1968 मसीहा परे गुआना गस्त करिबारे श्री मोदी हेउछन्ति प्रथम भारतीय प्रधानमंत्री। गुआना राष्ट्रपति डॉक्टर महम्मद इरफान अल्ली गतवर्ष भारत गस्तरे आसि मध्यप्रदेशर इंद्रोठारे अनुष्ठित 17वां प्रवासी भारतीय दिवस अंशग्रहण करिथिले। तांकु प्रवासी भारतीय सम्मान मध्य प्रदान करा जायथिला। प्रधानमंत्री नरेन्द्र मोदी कहिछन्ति 2020 मसीहारे बोडो शांति चुक्ति द्वारा बोडो संप्रदायर लाभ सहित अन्य केतक शांति चुक्ति पथ उन्मुक्त होइछि। नुआदिल्लीठारे गत सन्ध्यारे प्रथम बोडोलैंड महोत्सव को संबोधन कर श्री मोदी कहिछन्ति बोडो शांति चुक्ति जोगु केवल आसामे 10,000 अधिक युवक हिंसात्मक मार्ग परित्याग कर समाज मुख्य स्रोत में सामिल होइछन्ति। बोडोलैंडर विकास केन्द्र सरकार 1500 कोटी टंकार स्वतंत्र पैकेज प्रदान करिछन्ति। आसाम सरकार मध्य स्वतंत्र आर्थिक सहायता घोषणा करिछन्ति। बोडोलैंडरे शिक्षा स्वास्थ्य एवं संस्कृति क्षेत्र में भित्तिभूमि विकास पई 700 कोटी अधिक टंका खर्च करा जायछि बोली श्री मोदी कहिछन्ति। उत्तर पूर्वांचल राज्यगुडिक मध्यरे सीमा बिवादर आपोष समाधान पई सरकार निरंतर प्रयास जारी रखिछन्ति बोली प्रधानमंत्री कहिछन्ति। एहि कार्यक्रम रे अन्यमानक मध्यरे आसाम राज्यपाल लक्ष्मण प्रसाद आचार्य प्रमुख जोग देइथिले। वार्धा नांदेड रेल प्रकल्प 5 वर्ष मध्यरे शेष हेबो बोली वरिष्ठ बीजेपी नेता तथा स्वराष्ट्रमंत्री अमित शाह कहिछन्ति। यवतमाल जिल्लारे महायुति प्रार्थीको सपक्षरे एक निर्वाचनी रैली को संबोधन कर श्री शाह कहिछन्ति जलसेचन व्यवस्थार उन्नति लक्ष्यरे नदी संजोग प्रकल्प सहित पेनगंगा नदी को सामिल करा वाकफ आईन संस्कार उपरे गुरुत्व आरोप करिबा सह मंत्री श्री शाह गत 70 वर्ष धरी कांग्रेस विभिन्न उन्नयन प्रकल्प को अवरोध कर अभियोग कर चंद्रपुरठारे अन्य एक निर्वाचनी रैली श्री शाह महायुति मेंट प्रार्थी सपक्ष में भोट भिक्षा करने सह राज्य सरकार विकास पई 15 लक्ष कोटी टंकार व्ययर विभिन्न प्रकल्प को कार्यकारी कर। महाराष्ट्र विधानसभा पई मुंबईर 10टी विधानसभा निर्वाचन मंडली इतिमध्यरे 2109 जण वरिष्ठ तथा दिव्यांग भोटर घरु पोस्टल माध्यम मतदान कर सारी। 1922 जण वरिष्ठ नागरिक और 187 जण दिव्यांग अंतर्भुक्त। गत 13 तारीख में घरु डाक माध्यम मतदान व्यवस्था आरंभ होता। मुंबई सहर 10टी विधानसभा निर्वाचन मंडली 85 वर्ष अधिक वयस्क 2148 जण वरिष्ठ नागरिक ନାଗରିକ ଏବଂ 217 ଜଣ ଦିବ୍ୟାଙ୍ଗ ଭୋଟର ଘରୁ ଡାକ ମାଧ୍ୟମରେ ମତଦାନ ପାଇଁ ପଞ୍ଜିକୃତ ହୋଇଥିଲେ। ଘରୁ ଡାକ ମାଧ୍ୟମରେ ମତଦାନ ପ୍ରକ୍ରିୟା ଆଜି ଶେଷ ହେଉଛି। 288 ବିଧାନସଭା ମଣ୍ଡଳୀ ପାଇଁ ଆସନ୍ତା 20 ତାରିଖରେ ଏକକ ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହୋଇ 23 ତାରିଖରେ ଭୋଟ୍ ଗଣତି ସହ ଫଳାଫଳ ଘୋଷଣା କରାଯିବ। ଲେବାନନର ଉତ୍ତର ପୂର୍ବ ଭାଗରେ ଥିବା ଏକ ଜରୁରୀକାଳୀନ ସହାୟତା କେନ୍ଦ୍ର ଉପରେ ଇସ୍ରାଏଲ୍ ଆକ୍ରମଣ ଯୋଗୁଁ 15 ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଆକାଶ ମାର୍ଗରୁ ଇସ୍ରାଏଲ୍ ଦ୍ୱାରା ହୋଇଥିବା ଏହି ଆକ୍ରମଣରେ ଉଦ୍ଧାର ଏବଂ ଜରୁରୀକାଳୀନ କର୍ମଚାରୀଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସେଠାକାର ଆଞ୍ଚଳିକ ଗଭର୍ଣ୍ଣର ବଚିର ଖୋର୍ଦ କହିଛନ୍ତି, ବାଲବେକ୍ ସହର ନିକଟସ୍ଥ ଦୌରିସ୍ଠାରେ ହୋଇଥିବା ଏହି ଆକ୍ରମଣରେ ବେସାମରିକ ପ୍ରତିରକ୍ଷା ଏଜେନ୍ସିର ଏକ କୋଠା କ୍ଷତିଗ୍ରସ୍ତ ହୋଇଛି। ମୃତକଙ୍କ ମଧ୍ୟରେ ସହରର ବେସାମରିକ ପ୍ରତିରକ୍ଷା ମୁଖ୍ୟ ବିଲାଡ୍ ରାଡ୍ ଅଛନ୍ତି ବୋଲି ସେ ସୂଚନା ଦେଇଛନ୍ତି। ଲେବାନନର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ, ଗତ ସେପ୍ଟେମ୍ବରରୁ ଏପର୍ଯ୍ୟନ୍ତ ଇସ୍ରାଏଲ୍ ବିମାନ ଆକ୍ରମଣରେ ଅତି କମ୍ରେ 192 ଜଣ ଜରୁରୀକାଳୀନ ଏବଂ ସ୍ୱାସ୍ଥ୍ୟକର୍ମୀଙ୍କର ମୃତ୍ୟୁ ହୋଇଛି। ଜର୍ମାନ ଚାନ୍ସେଲର ଓଲାଫ୍ ସ୍କଲ୍ଜ ଗତକାଲି ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ଙ୍କ ସହ ଟେଲିଫୋନ୍ ଯୋଗେ କଥାବାର୍ତ୍ତା ହୋଇଛନ୍ତି। 2 ବର୍ଷ ମଧ୍ୟରେ ଦୁଇ ନେତାଙ୍କ ମଧ୍ୟରେ ପ୍ରଥମଥର ପାଇଁ ଏଭଳି ଆଲୋଚନା ହୋଇଥିବା ଜଣାପଡ଼ିଛି। ଚାନ୍ସେଲର ସ୍କଲ୍ଜ ୟୁକ୍ରେନ୍ରୁ ସୈନ୍ୟ ପ୍ରତ୍ୟାହାର ପାଇଁ ରାଷ୍ଟ୍ରପତି ପୁଟିନ୍ଙ୍କୁ ଅନୁରୋଧ କରିଛନ୍ତି। ନ୍ୟାୟପୂର୍ଣ୍ଣ ଏବଂ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ପାଇଁ କିଭ୍ ସହ ଆଲୋଚନା ଆରମ୍ଭ କରିବାକୁ ସେ ରାଷ୍ଟ୍ରପତି ପୁଟିନ୍ଙ୍କୁ ଅନୁରୋଧ କରିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ କ୍ରେମ୍ଲିନ୍ କହିଛି, ବର୍ଲିନ୍ର ଅନୁରୋଧ କ୍ରମେ ଦୁଇ ନେତାଙ୍କ ମଧ୍ୟରେ ଟେଲିଫୋନ୍ ମାଧ୍ୟମରେ ଏହି ଆଲୋଚନା ହୋଇଛି। ତେବେ ରୁଷର ସୁରକ୍ଷା ସ୍ୱାର୍ଥକୁ ବିଚାରକୁ ନେଇ ୟୁକ୍ରେନ୍ ସହ ଯୁଦ୍ଧ ଶେଷ କରିବା ସଂକ୍ରାନ୍ତ ଆଲୋଚନା ପାଇଁ ରାଷ୍ଟ୍ରପତି ପୁଟିନ୍ ଜର୍ମାନ ଚାନ୍ସେଲରଙ୍କୁ କହିଛନ୍ତି। ତେବେ ଅନ୍ୟପକ୍ଷରେ ଏହି ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ଆଲୋଚନାକୁ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦିମିର୍ ଜେଲେନ୍ସ୍କି ସମାଲୋଚନା କରିଛନ୍ତି। ଦେଶରେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନର କାର୍ଯ୍ୟକୁ ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଉଚ୍ଚ ପ୍ରଶଂସା କରିଛନ୍ତି। ଇପିଏଫ୍ର 72ତମ ପ୍ରତିଷ୍ଠା ଦିବସକୁ ସମ୍ବୋଧନ କରି ମନ୍ତ୍ରୀ ଡକ୍ଟର ମାଣ୍ଡବ୍ୟ ସଚ୍ଚୋଟତା, ସମର୍ପଣ, ସହାନୁଭୂତି ଏବଂ ବୃତ୍ତିଗତ ସର୍ବୋଚ୍ଚ ମାନଦଣ୍ଡ ବଜାୟ ରଖିଥିବାରୁ ଏହାର ଅଧିକାରୀ ଏବଂ କର୍ମଚାରୀଙ୍କୁ ପରାମର୍ଶ ଦେଇଛନ୍ତି। ଏହି ଅବସରରେ ଭବିଷ୍ୟନିଧି ପୁରସ୍କାର 2024 ପ୍ରଦାନ କରାଯାଇଛି। ପୁରସ୍କାର ବିଜେତାଙ୍କୁ ଡକ୍ଟର ମାଣ୍ଡବ୍ୟ ଅଭିନନ୍ଦନ ଜଣାଇବା ସହିତ ଉନ୍ନତ ସେବା ପ୍ରଦାନ ଲକ୍ଷ୍ୟରେ ସେମାନଙ୍କ କାର୍ଯ୍ୟଶୈଳୀକୁ ଅନୁକରଣୀୟ ବୋଲି ଡକ୍ଟର ମାଣ୍ଡବ୍ୟ କହିଛନ୍ତି। ଭାରତ ଦକ୍ଷିଣ ଆଫ୍ରିକା 4ଟିକିଆ ଆନ୍ତର୍ଜାତିକ ଟି20 କ୍ରିକେଟ୍ ସିରିଜ୍କୁ ଭାରତ 3-1 ଅକ୍ତିଆର କରିଛି। ଜୋହାନ୍ସବର୍ଗଠାରେ ଗତକାଲି ଖେଳାଯାଇଥିବା ଚତୁର୍ଥ ତଥା ଅନ୍ତିମ ଟି20ରେ ଦକ୍ଷିଣ ଆଫ୍ରିକା 135 ରନ୍ରେ ପରାସ୍ତ ହୋଇଛି। ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିଲା। ନିର୍ଦ୍ଧାରିତ 20 ଓଭରରେ 1 ୱିକେଟ୍ ବିନିମୟରେ 283 ରନ୍ ସଂଗ୍ରହ କରିଥିଲା। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ସଞ୍ଜୁ ସାମସନ୍ ଏବଂ ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ତିଲକ ବର୍ମାଙ୍କ ଶତକୀୟ ପାଳି ବଳରେ ଭାରତ ଏହି ବିଶାଳ ସ୍କୋର କରିବାକୁ ସକ୍ଷମ ହୋଇଥିଲା। ସଞ୍ଜୁ ସାମସନ୍ 56 ବଲ୍ରୁ ଅପରାଜିତ 105 ରନ୍ ଏବଂ ତିଲକ ବର୍ମା 47 ବଲ୍ରୁ ଅପରାଜିତ 120 ରନ୍ ସଂଗ୍ରହ କରିଥିଲେ। ଦୁଇଜଣ ଯାକ ବ୍ୟାଟ୍ସମ୍ୟାନ୍ ସହଭାଗିତାରେ ଅପରାଜିତ 210 ରନ୍ ସଂଗ୍ରହ କରିଥିଲେ। ଟି20 କ୍ରିକେଟ୍ ଇତିହାସରେ ଏହା ସର୍ବାଧିକ ପାର୍ଟନରସିପ୍ ରନ୍। ଏହି ଇନିଂସରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ସର୍ବାଧିକ 23 ଛକା ମାରିଥିଲେ। 284 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଦକ୍ଷିଣ ଆଫ୍ରିକା 18 ଓଭର 2 ବଲ୍ରେ ସମସ୍ତ ୱିକେଟ୍ ହରାଇ 148 ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ଭାରତ ପକ୍ଷରୁ ଅର୍ଶଦୀପ ସିଂ 3 ୱିକେଟ୍ ଅକ୍ତିଆର କରିଥିଲେ। ତିଲକ ବର୍ମାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚନା କରାଯାଇଛି। ବିହାରର ରାଜଗିରିଠାରେ ଚାଲିଥିବା ମହିଳା ଏସିଆନ୍ ଚାମ୍ପିୟନ୍ସ ଟ୍ରଫି ହକି ପ୍ରତିଯୋଗିତା ଆଜି ଭାରତ ଓ ଚୀନ୍ ମଧ୍ୟରେ ମୁକାବିଲା ହେବ। ଅପରାହ୍ନ 4:45 ଏହି ମ୍ୟାଚ୍ ଆରମ୍ଭ ହେବ। ଭାରତ ତା'ର ପୂର୍ବ ମ୍ୟାଚ୍ରେ ଥାଇଲାଣ୍ଡକୁ 13-0 ଗୋଲ୍ରେ ପରାସ୍ତ କରିଥିଲା। ଅନ୍ୟପକ୍ଷରେ ଚୀନ୍ ତା'ର ପୂର୍ବ ମ୍ୟାଚ୍ରେ ଜାପାନକୁ 2-1 ଗୋଲ୍ରେ ପରାସ୍ତ କରିଥିଲା। ଉଭୟ ଦଳ ଏପର୍ଯ୍ୟନ୍ତ ଗ୍ରୁପ୍ ପର୍ଯ୍ୟାୟରେ ଖେଳିଥିବା ମ୍ୟାଚ୍ଗୁଡ଼ିକରେ ଅପରାଜିତ ଅଛନ୍ତି। ଆଜି ଅନୁଷ୍ଠିତ ହେବାକୁ ଥିବା ଅନ୍ୟ ମ୍ୟାଚ୍ଗୁଡ଼ିକ ମଧ୍ୟରେ ଅପରାହ୍ନ 12:15 ମାଲେସିଆ ଜାପାନକୁ ଭେଟୁଥିବା ବେଳେ ଅପରାହ୍ନ 2:30 ଦକ୍ଷିଣ କୋରିଆ ଏବଂ ଥାଇଲାଣ୍ଡ ମଧ୍ୟରେ ମୁକାବିଲା ହେବ। ନାଇଜେରିଆ, ବ୍ରାଜିଲ୍ ଏବଂ ଗୁଆନାକୁ ଆଜିଠାରୁ 6 ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ କହିଛନ୍ତି, ବୋଡୋଲାଣ୍ଡର ବିକାଶ ପାଇଁ କେନ୍ଦ୍ର ସରକାର ପ୍ରଦାନ କରିଛନ୍ତି 1500 କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ୍। ମହାରାଷ୍ଟ୍ର ବିଧାନସଭା ପାଇଁ ଆଜି ଶେଷ ହେଉଛି ଘରୁ ଡାକ ମାଧ୍ୟମରେ ମତଦାନ ପ୍ରକ୍ରିୟା ଏବଂ ଭାରତ ଦକ୍ଷିଣ ଆଫ୍ରିକା 4ଟିକିଆ ଆନ୍ତର୍ଜାତିକ ଟି20 କ୍ରିକେଟ୍ ସିରିଜ୍କୁ 3-1 ଅକ୍ତିଆର କଲା ଭାରତ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ news.air.gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ AIR ଆପ୍ରେ ଲଗ୍ଇନ୍ କରିପାରିବେ।